ମୁଁ ପାସେଞ୍ଜର କହୁଥିଲି ତିନି ଚାରିଶହ କଲୋନି ରୁ ଆମର ପାଣି ଫ୍ଲୋ ଆସୁଛି, ଲୋକମାନେ ଖରାଦିନେ ପିଇବାକୁ ହଇରାଣ ହଉଛନ୍ତି, ଅଧଘଣ୍ଟା ପାଣି ଯାଉଛନ୍ତି ଟ୍ୟୁବୱେଲ ବି ନାହିଁ, ତାପରେ ଅସୁବିଧା ବହୁତ ସମ୍ମୁଖୀନ ହଉଛୁ ଆମେ, ଆଉ ତାର ଟିକେ ସୁବିଧା କଲେ ଆମକୁ ବହୁତ ଭଲ ହୁଅନ୍ତା। ଲୋକମାନେ ମତେ ଆସି ଆମକୁ ସବୁ କମ୍ପ୍ଲେନ କରୁଛନ୍ତି, କୂଅ ନାହିଁ, ଟ୍ୟୁବୱେଲ ନାହିଁ, ପାଣି ବି ନାହିଁ, ବହୁତ ଅସୁବିଧାର ସମ୍ମୁଖୀନ ହଉଛନ୍ତି।
ଦେଖ ଆଉ ସମସ୍ୟା ମୋ ନମ୍ବର।